आकाशवाणी संवाद पढ़ुछंति नीना साहू। मुख्य संवाद, षष्ठ पर्याय लोकसभा निर्वाचन पर आज संध्या शेष होउछि प्रचार। षष्ठ एवं सप्तम पर्याय निर्वाचन पर दलय प्रार्थी सपक्ष में प्रचार को त्वरान्वित कले विभिन्न राजनैतिक दलर तुंग नेतृवृंद। ओडिशार कंधमाल लोकसभा आसनर कंटामाल विधानसभा निर्वाचन मंडल दुईट बुथ जारी रही पुनः मतदान। मेक्सिको उत्तर नुएभो लियन प्रदेश में जनसमावेश अवसर में प्रचार मंच भुशुड़ी पड़ नौ जनकर मृत्यु। एवं चलित पुरुष प्रो लीग हॉकी प्रतियोगिता रे आज भारत और आयोजक बेल्जियम मध्यरे मुकाबला। देशर षष्ठ पर्याय लोकसभा निर्वाचन पर आज संध्या प्रचार कार्य शेष होउछि। एहि पर्यायर सातोटी राज्य और गोटे केन्द्रशासित अंचल अठावनटी लोकसभा आसन पर मतग्रहण आसंता शनिवार दिन होगा। भोट ग्रहण में बिहार आठटी, हरियाणा समस्त दशटी, दिल्लीर समस्त सातटी, ओडिशार छटी, उत्तर प्रदेश चौदहटी, पश्चिमबंग आठटी, झारखंड चारोटी एवं जम्मू काश्मीर गोटे लोकसभा आसन पर मतग्रहण। 899 जन प्रार्थी निर्वाचन रणांगण में अछन्ति। सकाळ 7टा रु संध्या 6टा पर्यंत मतग्रहण करा जिवो। सेही दिन ओडिशा रे तृतीय पर्याय निर्वाचन रे 6टी लोकसभा आसन संबलपुर, केन्द्रुझर, ढेंकानाल, पुरी, भुवनेश्वर और कटक एवं एहा अंतर्गत 42टी विधानसभा आसन पर मतग्रहण करा जिवो। देशरे षष्ठ पर्याय पर आज शेष होगा प्रचार एवं सप्तम पर्याय निर्वाचन पर राजनैतिक दलगुड़िक पक्षर् दलय प्रार्थी सपक्ष में भोटर को आकृष्ट करने प्रबल प्रयास जारी रखिछन्ति। एनडीए मेंटर नेतृमंडल बिहार विभिन्न अंचल आज प्रचार कार्य कर वरिष्ठ बीजेपी नेता तथा प्रधानमंत्री नरेन्द्र मोदी आज पंजाब पटियाला शहर में एक निर्वाचन सभा में संबोधन करेंगे। सेहीपरि गुरुदासपुर जालंधर आसंताकाली दलय प्रार्थी सपक्ष में प्रचार करिवार कार्यसूची रही। बीजेपी अध्यक्ष जेपी नड्डा आज ओडिशा रे चारोटी जनसभा को संबोधन करिवार कार्यक्रम रही बेले उत्तर प्रदेश मुख्यमंत्री योगी आदित्यनाथ दुईटी और आसाम मुख्यमंत्री हेमंत विश्व शर्मा तीनोटी जनसभा रे चोगदेबे। श्री नड्डा करंजियाठारे निर्वाचन सभा को संबोधन करितबा बेले बड़चणा, धामनगर एवं बालिकुदा विधानसभा मंडल अंचल आयोजित होगा निर्वाचन सभागुड़िक संबोधन करिवे। उत्तर प्रदेश मुख्यमंत्री योगी आदित्यनाथ बाणपुर एवं महांगठारे निर्वाचन सभागुड़िक दलय प्रार्थी सपक्ष में प्रचार कर आसाम मुख्यमंत्री हेमंत विश्व शर्मा चंपुआ, बड़म्बा, संबलपुर एवं देवगढ़ निर्वाचन सभागुड़ी को संबोधन करेंगे। ओडिशा मुख्यमंत्री नवीन पटनायक विभिन्न स्थान में दलय प्रार्थी सपक्ष में प्रचार में सामिल होती। बीएसपी सभापति मायावती आज बिहार में प्रचार कार्य सामिल होती। आरजेडी नेता तेजस्वी प्रसाद यादव बिहार विभिन्न निर्वाचन सभा में सामिल हो दलय प्रार्थी सपक्ष में प्रचार कर वरिष्ठ बीजेपी नेता तथा प्रधानमंत्री नरेन्द्र मोदी कहते चलित लोकसभा निर्वाचन में विकसित भारत होउछि मुख्य प्रसंग। एक दैनिक खबर कागज को साक्षात्कार प्रधानमंत्री कहते कोविड 19 महामारी परे भारत द्रुत अभिवृद्धिशील राष्ट्र भाव उभा होइछि। प्रत्यक्ष विदेशी पुंजनिवेश, वित्तीय नीति एवं आर्थिक संस्कार संस्कारमूलक पदक्षेप जोगो भारत विश्वर पंचम अर्थनैतिक राष्ट्र भाव मान्यता पाई। से कहिछन्ति 2014 लोकसभा निर्वाचन रे दुर्नीति मुख्य प्रसंग थिबाबेले 2019 रे हिताधिकारीक पई उद्दिष्ट थिला। बीजेपी वरिष्ठ नेता तथा केन्द्रमंत्री स्मृति ईरानी कहिछन्ति दिल्लीर आप सरकार अबकारी दुर्नीति संश्लिष्ट अछन्ति बोली मनीष सिसोदिया जमीन आवेदन उपर दिल्ली हाइकोर्ट देथिबा रायरु स्पष्ट होईछि। नूआदिल्ली ठारे गणमाध्यम को सूचना दे से कहिछन्ति जमीन आवेदन उपर अदालत देथिबा तीनोटी मंतव्यरु एहा प्रतिफलित हेउछि। से अभियोग करिछन्ति आम आदमी पार्टीर सदस्य परिवर्तनर जे प्रतिश्रुति देथिले क्षमता को आसिबा परे ताहा पालन करिवारे विफल होईछन्ति। आपण माने संवाद सुनुछन्ति आकाशवाणी। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶିଷ୍ଟ ସାନ୍ତାଳୀ ଲେଖକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷିକୀରେ ତାଙ୍କର ସ୍କୃତିଚାରଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି ସାନ୍ତାଳୀ ଭାଷା ଆଲ୍ଚିକିକୁ ସମାଜରେ ଆଦୃତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସାନ୍ତାଳୀ ଭାଷାକୁ ପ୍ରଚାର ଏବଂ ପ୍ରସାର କରିବା ତଥା ସାନ୍ତାଳୀ ସଂସ୍କୃତିକୁ ସର୍ବସମ୍ମୁଖକୁ ଆଣିବାରେ ତାଙ୍କର ପ୍ରୟାସ ଅତୁଳନୀୟ ବୋଲି ରାଷ୍ଟ୍ରପତି କହିଛନ୍ତି। ଓଡ଼ିଶାର କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବୁଥ୍ ନମ୍ଘର 26 ଏବଂ 28ରେ ଆଜି ପୁନଃ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ 7ଟାରୁ ଆରମ୍ଭ ହୋଇଥିବା ଭୋଟ୍ଗ୍ରହଣ ଅପରାହ୍ନ 4ଟା ଯାଏ ଚାଲିବ। ଏହି ଆସନରେ ଗତ 20 ତାରିଖରେ ଭୋଟ୍ଗ୍ରହଣ ହୋଇଥିଲା। ଆଜି ଦିନ ଗୋଟାଏ ସୁଦ୍ଧା ବୁଥ୍ ନମ୍ଘର 26 କିର୍ସିରାଠାରେ 80% ଏବଂ ବୁଥ୍ ନମ୍ଘର 28 ମହେଶ୍ୱରପିଣ୍ଡା ବୁଥ୍ରେ 42% ମତଦାନ ହୋଇଥିବା ଆମ ପ୍ରତିନିଧି ଜଣାଇଛନ୍ତି। ପୁଣେରେ ଘଟିଥିବା କାର୍ ଦୁର୍ଘଟଣା ମାମଲାରେ ସମ୍ପୃକ୍ତ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ରିମାଣ୍ଡ ହୋମ୍କୁ ପଠାଇ ଦେଇଛନ୍ତି। ପୂର୍ବରୁ ବୋର୍ଡ ପକ୍ଷରୁ ଏହି ନାବାଳକକୁ ପ୍ରଦାନ କରାଯାଇଥିବା ଜାମିନ ନିଷ୍ପଭିର ପରିବର୍ତ୍ତନ କରାଯାଇଛି। ପୁଣି ପୁଲିସ୍ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ପାଖରେ କରିଥିବା ଆବେଦନକୁ ପାଥେୟ କରି ବୋର୍ଡ ଏହି ନିଷ୍ପଭି ନେଇଛି। ସୂଚନାଯୋଗ୍ୟ, ପୁଣେର କଲ୍ୟାଣୀ ନଗରରେ ଘଟିଥିବା ଏହି ଦୁର୍ଘଟଣାରେ ନାବାଳକର ବାପାଙ୍କୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେପାଜତରେ ରଖିବାକୁ ପୁଣେର ସେସନ୍ସ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ନାବାଳକକୁ ମଦ ଯୋଗାଣ ଅଭିଯୋଗରେ ବାର୍ ମାଲିକ ସମେତ 2 ଜଣଙ୍କୁ କୋର୍ଟ 3 ଦିନ ପାଇଁ ପୁଲିସ୍ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ସମାଲୋଚନା କରିଛନ୍ତି। ଆଜି ଦିଲ୍ଲୀଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ 2010 ଓବିସି ସାର୍ଟିଫିକେଟ୍ ସଂକ୍ରାନ୍ତ କୋଲକାତା ହାଇକୋର୍ଟଙ୍କ ରାୟ ମମତା ବାନାର୍ଜୀ ସରକାରଙ୍କ ଦୁର୍ନୀତିକୁ ପଦାରେ ପକାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ତୃଣମୂଳ କଂଗ୍ରେସ ସରକାର ପଶ୍ଚିମବଙ୍ଗରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରନ୍ତି। ଦଳର ଅନ୍ୟତମ ବରିଷ୍ଠ ନେତା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସଂରକ୍ଷଣ ବ୍ୟବସ୍ଥାକୁ ପଶ୍ଚିମବଙ୍ଗର ଟିଏମ୍ସି ସରକାର ନିଜ ରାଜନୈତିକ ଫାଇଦା ହାସଲ କରିବାକୁ ବ୍ୟବହାର କରିଛନ୍ତି ବୋଲି ହାଇକୋର୍ଟଙ୍କ ରାୟରୁ ସ୍ୱଷ୍ଟ ହୋଇଛି। ସୂଚନାଯୋଗ୍ୟ, କୋଲକାତା ହାଇକୋର୍ଟର ଏକ ଖଣ୍ଡପୀଠ ଗତକାଲି କୋଲକାତାରେ 2010ରୁ ପ୍ରଦାନ କରାଯାଇଥିବା ଓବିସି ପ୍ରମାଣପତ୍ର ଅବୈଧ ବୋଲି ଘୋଷଣା କରିଛନ୍ତି। ଏହି ପ୍ରମାଣପତ୍ର ନିୟମ ବିରୁଦ୍ଧରେ ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ କରି ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ମେକ୍ସିକୋ ଉତ୍ତର ନୁଏଭୁଲିଆନ୍ ପ୍ରଦେଶରେ ଗତକାଲି ଏକ ଜନସମାବେଶରେ ପ୍ରବଳ ପବନ ଯୋଗୁଁ ପ୍ରଚାର ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଜଣେ ଶିଶୁ ସମେତ 9 ଜଣଙ୍କର ମୃତ୍ୟୁ ହୋଇଛି। 60ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସାନ୍ ପଡ୍ରୋ ଗୋର୍ଜା ଗାର୍ସିଆ ସହରରେ କେନ୍ଦ୍ର ବାମପନ୍ଥୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜର୍ଜ ଆଲଭାରେଜ୍ ମେନେଜ୍ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଃଖ ପ୍ରକାଶ କରି ଶ୍ରୀ ଆଲଭାରେଜ୍ ତାଙ୍କର ପ୍ରଚାର କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ମାସ 2 ତାରିଖରେ ମେକ୍ସିକୋରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପ୍ରଫେସର ମହମ୍ମଦ ସକିଲ୍ଙ୍କୁ ଜାମିଆ ମିଲିଆ ଇସ୍ଲାମିଆର ନୂଆ କାର୍ଯ୍ୟକାରୀ କୁଳପତି ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଜାମିଆ ମିଲିଆ ଇସ୍ଲାମିଆର କାର୍ଯ୍ୟକାରୀ କୁଳପତି ପ୍ରଫେସର ଇକବାଲ ହୁସେନଙ୍କ ନିଯୁକ୍ତିକୁ ରଦ୍ଦ କରିବା ସହ 1 ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କୁଳପତି ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ବିଚାରପତି ଜଷ୍ଟିସ୍ ତୁଷାର ରାଓ ଗେଡେଲା ତାଙ୍କ ରାୟରେ କହିଥିଲେ ଯେ କାର୍ଯ୍ୟକାରୀ କୁଳପତି ଭାବେ ପ୍ରଫେସର ଇକବାଲ ହୁସେନଙ୍କ ନିଯୁକ୍ତି ନିୟମ ଅନୁଯାୟୀ ହୋଇନାହିଁ। ପୁରୁଷ ପ୍ରୋ ଲିଗ୍ ହକି 2023-24 ପ୍ରତିଯୋଗିତାରେ ଆଜି ଭାରତ ଆୟୋଜକ ବେଲ୍ଜିୟମ୍କୁ ଭେଟିବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଆର୍ଜେଣ୍ଟିନାକୁ ସୁଟ୍ଆଉଟ୍ ଯୋଗେ 5-4 ଗୋଲ୍ରେ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ 2-2 ଅମୀମାଂସିତ ରହିବାରୁ ସୁଟ୍ଆଉଟ୍ ପର୍ଯ୍ୟାୟ ପାଇଁ ନିଷ୍ପଭି ଗ୍ରହଣ କରାଯାଇଥିଲା। ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହେଉଛି ପ୍ରଚାର। ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ତ୍ୱରାନ୍ୱିତ କଲେ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତୃବୃନ୍ଦ। ଓଡ଼ିଶାର କନ୍ଧମାଳ ଲୋକସଭା ଆସନର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର 2ଟି ବୁଥ୍ରେ ଜାରି ରହିଛି ପୁନଃ ମତଦାନ। ମେକ୍ସିକୋ ଉତ୍ତର ନୁଏଭୁର୍ ଲିଅନ୍ ପ୍ରଦେଶରେ ଜନସମାବେଶ ଅବସରରେ ପ୍ରଚାର ମଞ୍ଚ ଭୁଶୁଡ଼ି ପଡ଼ିବାରୁ 9 ଜଣଙ୍କର ମୃତ୍ୟୁ ଏବଂ ଚଳିତ ପୁରୁଷ ପ୍ରୋ ଲିଗ୍ ହକି ପ୍ରତିଯୋଗିତାରେ ଆଜି ଭାରତ ଓ ଆୟୋଜକ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା।